ୱାର୍ଡ ନମ୍ବର 49 ସୀତାରାମ ସାହିର SDA କମିଟିର ସଭାପତି ଅଟେ। ଆମର ଯୋଉ କମିଟି ଅଛି 11 ଜଣିଆ ସଭ୍ୟ କିଛି ସଭ୍ୟା ବି ଅଛନ୍ତି। ଆମେ ଏଇ ବିଶୁଦ୍ଧ ପାଣି ବିଷୟରେ ଆମେ ଗୋଟେ ମିଟିଂ କରିଥିଲୁ। ସେ ମିଟିଂରେ ଆମେ ଅନୁଭବ କଲୁ ଯେ ଯେବେ ଗୋଳିଆ ପାଣି ଆସୁଛି ସେତେବେଳେ ଆମର କିଛି ବୟସ୍କ ଲୋକ ଏବଂ କିଛି ଭିନ୍ନକ୍ଷମ ଏବଂ ଛୋଟ ଛୁଆ ଏବଂ କିଶୋରୀ ବାଳିକାମାନେ ତା ଦେହରେ କିଛି ରୋଗ ଆକ୍ରାନ୍ତ ହୋଇଥିଲେ ଏବଂ କିଛିଟା ଛୋଟ ପିଲା ମଧ୍ୟ ଝାଡ଼ା ବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିଲେ। ତାପରେ ଆମ SDA କମିଟିର ଯେଉଁ 11 ଜଣ ମେମ୍ବର ଆମେ ଅଛୁ ତାପରେ ବସିକି ନିଷ୍ପତ୍ତି କଲୁ ଯେ ଆମେ ଗୋଟେ ୱାଟକୋ ଉପଖଣ୍ଡକୁ ଲିଖିତ ଆକାରରେ ଗୋଟେ ଅଭିଯୋଗ ଆମେ ଜଣାଇବା। ତାପରେ ଆମେ ସେ ନିଷ୍ପତ୍ତି ନେଇଥିଲୁ ଯେ ଆମେ ସେ ଅଭିଯୋଗ ପତ୍ରଟିକି ଲେଖି ୱାଟକୋ ଅଫିସ୍କି ଆମେ ଜଣାଇଥିଲୁ। ତାପରେ ସେ ୱାଟକୋ ଅଫିସ୍ର ଜଣେ ଜଳସାଥୀ ଥିବା ମେମ୍ବରକୁ ସିଏ ପଠାଇଥିଲେ ପାଣିର ମାନ ପରୀକ୍ଷା କରିବା ଲାଗି। ବର୍ତ୍ତମାନ ଆମର ଯେଉଁ ପାଣି ଆସୁଛି ସେ ମାନ ପରୀକ୍ଷା ପରେ ବର୍ତ୍ତମାନ ବିଶୁଦ୍ଧ ପାଣି ଆସୁଅଛି, କିନ୍ତୁ ପାଣି ସବୁ ଟାଇମ୍ରେ ଆସୁନାହିଁ। ସେଥିପାଇଁ ଆମେ ଲୋକମାନେ ବି ବହୁତ ହଇରାଣ ହେଉଛନ୍ତି। ପାଣିଟିକୁ ଗୋଟେ ଡ୍ରମ୍ ଫ୍ରମ୍ରେ ଭର୍ତ୍ତି କରି ପିଇବା ଦ୍ୱାରା ସେଥିରେ ବି ରୋଗ ଆକ୍ରାନ୍ତ ହେଉଛନ୍ତି। ଆମେ ଚାହୁଁଛୁ କିପରି ପାଣିଟିକୁ ଦିନରେ ଆମକୁ 24 ଘଣ୍ଟା ପାଣିର କେମିତି ବ୍ୟବସ୍ଥା କରାଯାଉ। ଆମେ ଲୋକମାନେ ବା ଛୋଟ ପିଲାମାନେ ଆଉ ଡ୍ରମ୍ ଫ୍ରମ୍ ଭିତରେ ପାଣି ୟୁଜ୍ କରିବେନି। ସେ ଡ୍ରମ୍ରେ ୟୁଜ୍ କଲାମାନେ ପାଣି ଅଧିକ ଦିନ ରହି ଏବଂ ଡେଙ୍ଗୁ ମଶା ବି ସୃଷ୍ଟି ହେଉଅଛି। ସେଥିପାଇଁ ଆମେ ଚାହୁଁଛୁ ଆମେ ଓଡ଼ିଶା ସରକାରଙ୍କୁ ଏବଂ ୱାଟକୋ ବିଭାଗକୁ ଆମେ ଜଣାଇବୁ ଯେ ଆମକୁ 24 ଘଣ୍ଟା ପାଣିର ସୁବନ୍ଦୋବସ୍ତ କରନ୍ତୁ।